রাজগুজ্য যোগ ত্রয়োদশ শ্লোক অধ্যয়ন করে শুনিব। সমস্তে হাত জোড় করিবে, ওম নমঃ ভগবতে বাসুদেবায়, ওম নমঃ ভগবতে বাসুদেবায়, ওম নমঃ ভগবতে বাসুদেবায়, নারায়ণং নমস্কৃতং নরং চৈব নরুতমং দেবীং সরস্বতীং ব্যাসং ততো জয়মুদীরয়েৎ। মুখং করোতি বাচালং পঙ্গুলং হয়তে গিরিম ইয়ৎকৃপাতমহং বন্দে শ্রীগুরুন দীনতারিণম পরমানন্দমাধবম শ্রীচৈতন্যঈশ্বরম। ভগবদ্গীতা কি? তো ভগবদ্গীতা হচ্ছে পরমেশ্বর ভগবান শ্রীকৃষ্ণকর মুখনিসৃত বাণী, এবং ভাগবত হচ্ছে ভগবান এবং তাঙ্ক ভক্ত সম্পর্কর কথা, সম্বন্ধীয় কথা। এইভাবে দুই প্রকার ভগবানকর কথা এই জগতরে প্রকাশিত অছি। ভগবান হচ্ছেন পরম পবিত্র, তাঙ্কর কথা, তাঙ্কর মুখনিসৃত যে বাণী এবং তাঙ্ক সম্বন্ধীয় কথা, তাঙ্ক ভক্ত সম্বন্ধীয় কথা, তাঙ্ক সম্পর্কের যে কোনসি কথা, সেগুলি হচ্ছে পবিত্র। আম কথা পবিত্র নুহে, কাহিঁকি আমি পবিত্র নহ। তেণু ভগবানকর কথা শুনিবা দ্বারা আমি পবিত্র হো, ভগবান ভক্ত কথা শুনিবা দ্বারা আমি পবিত্র হো। তো পবিত্র মনোভাব আমার দরকার। তো সেপাইঁ পবিত্র অর্জুন ভগবদ গীতার কৃষ্ণ কুচন্তি যে পবিত্রম পরমম ভবান, আপন হচ্ছেন পরম পবিত্র। তো সেই পরম পবিত্র ভগবান সে সর্বত্র বিদ্যমান অছন্তি, সব জায়গায়। তো সেপাই সে তাঙ্ক সংস্পর্শে আসলে আমি পবিত্র হয়ে পার, নহলে পবিত্র হয়ে পারিব। তো সেপাই এই নয়াপড়ারে ইস্কন দ্বারা প্রচার করা হচ্ছে, আয়োজন করা হচ্ছে, ভগবানকর কথা সংস্পর্শে আসিকি যেমিতি সাধারণ মানুষ সেমানে বি পবিত্র হুঁতি। তো সেতমে এই আয়োজন করা হচ্ছে, এই আয়োজনরে যেমানে সাহায্য করছন্তি সেমানে বি পবিত্র হবে, যেমানে অংশগ্রহণ করছন্তি সেমানে পবিত্র হবে। তো সেতমে সমস্তকে আমি প্রতি সানডে আসিয়া পাই অনুরোধ করছু, এবং প্রতিদিন বি এটিকে আসিপারন্তি। মঙ্গলারতি হুয়ে, সন্ধ্যারতি হুয়ে, এটি যদিও কম ভক্ত অছন্তি তবে বি আপন মানে অংশগ্রহণ করে পারন্তি, যোগদান করে পারন্তি। সকালে সাড়ে চারটা, সন্ধ্যারে ছটা পনের বা ছটারে সন্ধ্যারতি, এইভাবে অধ ঘন্টা আসিকি যোগদান করিকি পুনি ঘরকে ফেরি যাই পারন্তি, এই সুযোগ রয়েছে। এবং যদি গীতা পড়িকি শুনিবা পাই চাহান্তি বসিকি এটি শুনি পারন্তি। তো আজি ভগবদ গীতার যে নবম অধ্যায় রাজগুজ্য যুগ, সমস্ত বিদ্যার মধ্যে রাজা, হ্যাঁ এটা হচ্ছে এই ভগবদ গীতার ভক্তিযোগ, কর্মযোগ এবং জ্ঞানযোগ, কর্মকাণ্ড জ্ঞানকাণ্ড রয়েছে, ভক্তি কাণ্ড রয়েছে। প্রথমে কর্ম সম্বন্ধে কুহা হয়েছে, ছটা অধ্যায়, অঠারোটা অধ্যায় আছে। ছটা অধ্যায় প্রথম হচ্ছে কর্ম শটক, তারপরে মঝির ছটা অধ্যায় হচ্ছে ভক্তি শটক, আর শেষরে ছটা অধ্যায় হচ্ছে জ্ঞান শটক। এই মঝিরে ভক্তিকে আবৃত করি রাখা হয়েছে। আপনার মানে নড়িয়া দেখছেন সমস্তে, নড়িয়া, নড়িয়া প্রথম কোণ আছে, গোটে আবৃত আছে না, খুব শক্ত মানে খুব টানুয়া, তারপরে আর গোটে রয়েছে, তারপরে ভিতরে কোণ সফট, মানে সেই জিনিসটার শ্রীফল বা নড়িয়া, নড়িয়াকে শ্রীফল কুয়া হয়, বেলকে বি শ্রীফল কুয়া হয়। তো এত সুন্দর জিনিস আমি যদি চাহ তাহলে গোটে গোটে জিনিসকে ভাঙ্গিবাকে পড়িও, তারপরে ভিতরেটা পাইপারি। তো ঠিক সেভাবে কর্ম জ্ঞান দ্বারা একদম আবৃত করি রখা হয়েছে ভিতরে, কিন্তু কর্ম জ্ঞান দ্বারা আমি কিছু পাইপারি, ভক্তি দ্বারা আমি সবকিছু পাইবা। ସେଥିପାଇଁ କୃଷ୍ଣ ଭଗବତ ଗୀତାରେ କହିଛନ୍ତି ଭକ୍ତ୍ୟାମାମ ଅଭିଜାନାତି, ଭକ୍ତ ଭକ୍ତି ଦ୍ୱାରା ମୋତେ ଜାଣିପାରିବେ। ତେଣୁ ଏଠି ସମସ୍ତ ବିଦ୍ୟା, ବିଦ୍ୟା ଦୁଇ ପ୍ରକାର ଅଛି, ଗୋଟେ ପରା ବିଦ୍ୟା ଗୋଟେ ଅପରା ବିଦ୍ୟା, ବୁଝିପାରୁଛନ୍ତି। ଜଡ଼ ଜାଗତିକ ବିଦ୍ୟା ରହିଛି, ଜାଗତିକ ଜ୍ଞାନ, ଗୋଟେ ଆଧ୍ୟାତ୍ମିକ ଜ୍ଞାନ ରହିଛି, ପାରମାର୍ଥିକ ପରା। ଯେମିତି ଜଗତେ ପ୍ରକୃତି ଦୁଇ ପ୍ରକାର ଅଛି, ଅପରା ଏବଂ ପରା। ଅପରା ହେଉଛି ଜଡ଼ ନିକୃଷ୍ଟ, ଆଉ ପରା ହେଉଛି ଉତ୍କୃଷ୍ଟ। ଠିକ ସେଭଳିଆ ଅପରା ବିଦ୍ୟା ପରା ବିଦ୍ୟା, ଅପରା ବିଦ୍ୟା ହେଉଛି ନିକୃଷ୍ଟ। ଭକ୍ତିବିନୋଦ ଠାକୁର ଯେ ଏଇ ଓଡ଼ିଶାରେ ପୁରୀରେ ଡେପୁଟି ମାଜିଷ୍ଟ୍ରେଟ ଥିଲେ, ସେ ବୈଷ୍ଣବ ଗୃହସ୍ଥ, ତାଙ୍କର ଅନେକ ସନ୍ତାନ, କିନ୍ତୁ ତଥାପି ସେ ଜଣେ ବୈଷ୍ଣବ ଥିଲେ। ବ୍ରିଟିଶ ଅମଳରେ ଡେପୁଟି ମାଜିଷ୍ଟ୍ରେଟ ଥିଲେ। ସେ ଲେଖୁଛନ୍ତି, ସେ ଏତେ ବଡ଼ ଜ୍ଞାନୀ ହେଇକି ଲେଖୁଛନ୍ତି, ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନେ ବାଧା, ଅନିତ୍ୟ ସଂସାରେ ମୋହ ଜନମିଆ ଜୀବକେ କରଏ ଗାଧା। ସେଇରକମ ଲେଖୁଛନ୍ତି ଯେ ଜୀବକୁ ଗଧରେ ପରିଣତ କରେ ଜଡ଼ ବିଦ୍ୟା। ସେଟା ଯଦି ଜଣେ ସତ୍ୟିକାର ବିଦ୍ୟାର୍ଥୀ ହେବ ସେ ଉପଲବ୍ଧି କରିପାରେ। କାହିଁକି ଭକ୍ତିବିନୋଦ ଠାକୁର ଡେପୁଟି ମାଜିଷ୍ଟ୍ରେଟ ସେ କହିଲେ ଜଡ଼ ବିଦ୍ୟା ଗଧ କାହିଁକି ହେବ, ଅନିତ୍ୟ ସଂସାରେ ମୋହ ଜନମିଆ ଜୀବକେ କରଏ ଗାଧା। ତେଣୁ ରାଜବିଦ୍ୟା ସମସ୍ତ ବିଦ୍ୟା ମଧ୍ୟରେ ଶ୍ରେଷ୍ଠ ସେଟା ହେଉଛି ଭକ୍ତି, ଭକ୍ତି ଜ୍ଞାନ। ଆମେ ଯଦି କୃଷ୍ଣ ସେବା ପ୍ରତି ଆମେ ଯଦି ଆକୃଷ୍ଟ ନ ହଉ ତାହେଲେ ସମସ୍ତ ଜ୍ଞାନ ସେ ଜ୍ଞାନ ଅଜ୍ଞାନ ମାନି, ସେ ଜ୍ଞାନଟା ଅଜ୍ଞାନ। ତ ସେଥିପାଇଁ ଗଧ କୁହାହେଇଛି। ଗଧ କାହିଁ କୁହାହେଇଛି ଜାଣିଛନ୍ତି? ଗଧ କ'ଣ କରେ? ଗଧ ଧୁବାର ବୁଝା ବୁହେ ନା, ଧୁବାର କପଡ଼ା ବୁହିକି ନେଇଯାଏ, କିନ୍ତୁ କ'ଣ ପାଇଁ ନେଇଯାଏ? ତା ମଥା ସାମ୍ନାରେ ଗୋଟେ ବାଡ଼ିରେ ଛୋଟ ଲାଠିରେ ଘାସର ପେଣ୍ଡଳା ବାନ୍ଧା ହେଇକି ଅଛି, ଏରକମ ଏକ ଫୁଟ ଦୂରରେ। ଆର ମାଲିକ ବଡ଼ ବୁଝା ତା ପିଠିରେ ଦେଇଛି, କପଡ଼ା ବୁଝା, ସେ ଭାବୁଛି ଘାସଟା ମୁଁ ଖାଇପାରିବି, କିନ୍ତୁ ସେ ଯେତେବେଳେ ଚାଲିବ ଘାସ ଦୌଡ଼ିରେ କ'ଣ ଆଗକୁ ଚାଲିଯିବ, ସେ ଯେତେ ଯିବ ସେ ଜିଭଟା ବାଢ଼ୁଥିବ କିନ୍ତୁ ସେ ଘାସଟା ଖାଇପାରେ ନା, କିନ୍ତୁ ସେଇଟା ଖାଇବା ପାଇଁ ସେ ଏତେ ବଡ଼ ବୁଝା ବୋହୁଛି, କିନ୍ତୁ ପଡ଼ିଆରେ କେତେ ଘାସ ଅଛି ପାଇପାରେ, କିନ୍ତୁ ସେଟାକୁ ସେ ଯାଉନି, ଏଇ ବୁଝା ବୋହିକି ସେଟା କରୁଛି। ତ ଜଡ଼ ଜଗତରେ ଲୋକ ଏଇଭଳିଆ ବୁଝା ବୋହୁଛନ୍ତି, ସବୁ ଜ୍ଞାନ ଅର୍ଜନ କରିକିରି ଏଇଭଳିଆ ବୁଝା ବୋହୁଛନ୍ତି ଏବଂ ଲାଠି ଖାଉଛନ୍ତି, ସେମାନେ ବୁଝିପାରନ୍ତିନି। ତ ସେତେ ତାମାନେ ନୁହେଁ ଆମକୁ ପଢ଼ାଶୁଣା ପାଠ ପଢ଼ିବା ବନ୍ଦ କରିଦେଇଥିବ, ସେଇ ପଢ଼ାର ଉଦ୍ଦେଶ୍ୟ କ'ଣ? କେନ ପାଠ ପଢ଼େ ଲୋକ? କୃଷ୍ଣ ଜାଣିବାରେ। ଶାସ୍ତ୍ରରେ କୁହାହେଉଛି ଜ୍ଞାନ ଅର୍ଜନ କରିବା ଉଦ୍ଦେଶ୍ୟ ହେଉଛି କୃଷ୍ଣକୁ ଜାଣିବା ପାଇଁ। ଭଗବାନ ଯେ ସବୁକିଛିର ମାଲିକ, ଜଗନ୍ନାଥ ଜଗତର ନାଥ, ଏଟାକୁ ଜାଣିବା ପାଇଁ ଆମେ ପାଠ ପଢ଼ିବା ଦରକାର। ତ ସେଥିପାଇଁ ସମସ୍ତ ବିଦ୍ୟା ମଧ୍ୟରେ ରାଜା, ଏ ରାଜବିଦ୍ୟା ଏଟା କୁହାହେଇଛି। ଏ ଭକ୍ତି ଆମକୁ ସବୁକିଛିର ସୁଖ ଆନନ୍ଦ ସବୁକିଛି ପ୍ରଦାନ କରେ, ବୁଝିପାରୁଛନ୍ତି? ତ ଏକଟା ଶ୍ଳୋକରେ କୁହାହେଉଛି, ଏ ଜଗତରେ ଆମେ ସମସ୍ତେ କହୁଛୁ ତୁମେ ମହାତ୍ମା, ଯାହାକୁ ତାହାକୁ ଦେଖିକି ଆମେ କହି ସାଧୁ ମହାତ୍ମା ଏବଂ କହିଦେଉଛେ ନା। ତ କୃଷ୍ଣ କାହାକୁ ମହାତ୍ମା କହୁଛନ୍ତି? ଯେ ସୃଷ୍ଟିକର୍ତ୍ତା, ସେ କାହା ଦ୍ୱାରା ପୂଜିତ ହୁଅନ୍ତି, ସେଇ ମହାତ୍ମା କିଏ, ସେସବୁ ଲକ୍ଷଣ କୃଷ୍ଣ କହୁଛନ୍ତି ଏଇ ଶ୍ଳୋକରେ। ସମସ୍ତେ କୁହନ୍ତୁ, ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତା ଭଜନ୍ତି ଅନନ୍ୟ ମନସୁ ଜ୍ଞାତ୍ୱା ଭୂତାଦିମ୍ ଅବ୍ୟୟମ୍। ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତା ଭଜନ୍ତି ଅନନ୍ୟ ମନସୁ ଜ୍ଞାତ୍ୱା ଭୂତାଦିମ୍ ଅବ୍ୟୟମ୍। ପ୍ରଭୁପାଦ ଏ ଶ୍ଳୋକର ଗୀତାର ଗାନ ବଙ୍ଗାଳରେ ରଚନା କରିଛନ୍ତି। କିନ୍ତୁ ଯେ ବା ମହାତ୍ମା ସେ আরাধ্য প্রকৃতি আশ্রয় লইয়া করে ভজন সঙ্গতি, অনন্য মনেতে করে বিশুদ্ধ ভজন সমস্ত ভূতের আদি আমাকে তখন। যদি এটা বঙ্গলা বহি, প্রভুপাদ বঙ্গলা রে লিখিছন্তি এই গীতার গান এবং অনুবাদ তাৎপর্য বি দেইছন্তি। সমস্তে কহবে, আমি অনুবাদ উচ্চারণ করিবা, সমস্তে কুহন্তু, হে পার্থ মোহমুক্ত মহাত্মা গণ, মোর দৈবী প্রকৃতিকু আশ্রয় করন্তি, সেমানে মতে সর্বভূতের আদি ও অব্যয় জানি অনন্য চিত্তরে মোর ভজন করন্তি। বুঝিপারছন্তি? কতজন বুঝিপারছন্তি? যেমানে মহাত্মা হবে সেমানে দৈবী প্রকৃতি মা আশ্রিত, দিব্য গুণরে অধিষ্ঠিত রয়েবে। দিব্য গুণটা কোন? আমি শুনছি তুমি দিব্য গুণ দিব্য কহছো না, দিব্য কহছো। এ দিব্য শব্দটা হচ্ছে এই জড় জগতর যে গুণ রয়েছে তিনিটা, জড় জগতর তিনিটা গুণ জানিছন্তি কোন? সত্য গুণ, রজগুণ, তম গুণ। এই তিনটা গুণর ঊর্ধ্বরে যে গুণ মানে দৌড়িকে বুঝাবে, রজু বা দৌড়ি গুণ, গুণরে বাঁধিলে হ্যাঁ তিনিটা গুণ। গোটা হচ্ছে সত্য গুণ, তা আমার জনে আচার্য প্রভুপাদঙ্কর গুরুদেব ভক্তি সিদ্ধান্ত সরস্বতী ঠাকুর প্রভুপাদ সে কিন্তু তিনি প্রকার দৌড়ি, গোটে হচ্ছে সোনার তৈরি হয়েছে গোটে শৃঙ্খল দৌড়ি, গোটে রূপার তৈরি হয়েছে দৌড়ি, আর গোটে লুহার তৈরি হয়েছে দৌড়ি। তো আপনার কুহন্তু কোন দৌড়ি আপনার নিজকে বাঁধিবে? সোনার দৌড়ি, রূপার দৌড়ি এবং লুহার দৌড়ি, কোন দৌড়ি আপনার নিজকে বাঁধিবে? হাত উঠি কহবে মাতাজী মানে কোন দৌড়ি? মাতাজী কুহন্তু কোন দৌড়ি আপনার বাঁধিবে? সে মাতাজী লুহা দৌড়ি, এ মাতাজী বসি কুহন্তু কোন দৌড়ি? সোনা দৌড়ি বাঁধিবে। তো প্রভু মানে কুহন্তু কোন দৌড়ি বাঁধিবে? আপন কুহন্তু কোন দৌড়ি বাঁধিবে? সোনা দৌড়ি। লিপুপ্রভু কোন দৌড়ি বাঁধিবে? তো আমার বিষ্ণুপ্রভু কোন দৌড়ি বাঁধিবে? দৌড়ি মানে রজু, শৃঙ্খল, শৃঙ্খল লোহা দৌড়ি বাঁধা হুয়ে না জেলরে? শৃঙ্খল বাঁধা হুয়ে নি, বাঁধিবে কেমিতি না? আপনার বাঁধিবে নিজে কু কোন দৌড়ি নিজকে বাঁধিবা চেষ্টা করছেন? আচ্ছা, কৌশি দৌড়ি বাঁধিয়া চাহু না, আউ কে কোন দৌড়ি বাঁধিয়া চাহুছেন? তো আপনার কুহন্তু সোনার দৌড়ি বাঁধিবে সেটা বাঁধা না খোলা? বাঁধা। লোহা দৌড়ি বাঁধা না খোলা? আর রূপা দৌড়ি বাঁধা না খোলা? আমি সমস্ত বাঁধা, তো মানে সোনারে বি বাঁধা, লোহারে বি বাঁধা, রূপারে বি বাঁধা, মানে বাঁধা। তাহলে আপনি কোনটিকে যাইপারিবেনি? তাহলে আমি কেমিতি সোনা খুঁজি নেছে? তো এই রজগুণ, তমগুণ, সত্যগুণ, দুর্গা মাতা এই তিনিটা দৌড়ি দিয়ে আমাকে বন্ধাউছেন সব এই জড় জগতের, বাঁধিকি রাখছেন। আমি ভাবছি আমি বাহারকে চাল যাব, আমি দেখুন বাঁধা হয়েকি অছু, কিন্তু আমি বাঁধা হয়েকি অছে জানিনু, বুঝিপারছেন? তেমন যে বুদ্ধিমান হবে সে কোণী দৌড়ি বাঁধিবে না নিজকে, তাহলে সে হবে মহাত্মা, বুঝিপারছেন? তেমন এই গুণ দ্বারা আবদ্ধ নুহতি। তো মহাত্মা কোণী গুণ দ্বারা আবদ্ধ হবে নি, কিন্তু আজিকালি আমি মহাত্মা কৌছে কে সত্য গুণরে আবদ্ধ হয়ে রোচান, তম গুণরে আবদ্ধ হয়ে রোচান, রজ গুণরে আবদ্ধ হয়ে রোচান, কিন্তু আমি জানিনু হ্যাঁ বান্ধা হয়ে রয়েছে। তো সেইপাই এইটি কুহা হচ্ছে যে মহাত্মা যে হবে সে দিব্য প্রকৃতি সম্পন্ন হবে, দিব্য গুণরে আবদ্ধ রয়েবে, অপ্রাকৃত, প্রাকৃত আর অপ্রাকৃত চিন্ময় হ্যাঁ। তো সেইপাই ଏଠି କୁହାହେଲା ସେମାନେ ମୋହମୁକ୍ତ ହେବେ। ମହାତ୍ମାଗଣ କ'ଣ ହେବେ? ମୋହମୁକ୍ତ। ତ ଆମର କୌଣସି ଜିନିଷ ପ୍ରତି ମୋହ ଅଛି, ପୁତ୍ର ପ୍ରତି ମୋହ ଅଛି, ଦେଶ ପ୍ରତି ଅଛି, ସମାଜ ପ୍ରତି ଅଛି, ଦେହ ପ୍ରତି ଅଛି, ଟଙ୍କା ପଇସା ପ୍ରତି ଅଛି, ଏଇ ଜଗତରେ ଆମର ମୋହ ଅଛି କି ନାହିଁ? ଅଛି, ଆସକ୍ତି। କିନ୍ତୁ ଏଇ ମୋହ, ଆମେ ଏଇ ଜଡ଼ ଜଗତ ବିଷୟରେ ମୋହ ହୋଇକି ରହିଛେ, ତମାନେ ଏଇଠି ବାରମ୍ବାର ଆମେ ଜଗତରେ ଆସୁଛେ। ତେଣୁ ଭକ୍ତ ସେଇ ଜଳ ମୋହରୁ ମୁକ୍ତ, ସେମାନେ ମହାତ୍ମା ହେବେ, ଯାହାକୁ ତାକୁ ଆମେ ମହାତ୍ମା କହିବା। ଏବଂ ସେ ଯେ ଭକ୍ତ, ସେ ଜାଣନ୍ତି ଯେ ସମସ୍ତ ଜୀବର ଆଶ୍ରୟସ୍ଥଳ ହେଉଛନ୍ତି ଭଗବାନ। ଆଜିକାଲି ଯେଉଁମାନେ ମହାତ୍ମା ସେମାନେ ଭାବୁଛନ୍ତି ମୁଁ ଭଗବାନ। ଓଡ଼ିଶାରେ ଯେମିତି ସାରଥୀ ବାବା, କେତେ ବାବା, ଅନୁକୂଳ ବାବା, ସାଇ ବାବାକୁ ଭଗବାନ କହୁଛନ୍ତି। କିନ୍ତୁ ଭକ୍ତ ଯିଏ, ମହାତ୍ମା ଯିଏ ହେବେ, ସେ କହିବେ ପରମେଶ୍ୱର ଭଗବାନ ଜଗନ୍ନାଥ କୃଷ୍ଣ, ସେ ହେଉଛନ୍ତି ଏକମାତ୍ର ସମସ୍ତ ଜୀବର ଆଶ୍ରୟସ୍ଥଳ। ଯେମାନେ ମୂର୍ଖ, ତିନି ଗୁଣର ଆବଦ୍ଧରେ ରହିଛନ୍ତି ବାନ୍ଧିକିରି, ସେମାନେ କହିବେ ନିଜକୁ ଭଗବାନ କହିବେ, ଆଉ ସେମାନେ କହିବେ ଏମାନେ ଭଗବାନ। ସେଥିପାଇଁ ମୂର୍ଖାମି କରିବା ଉଚିତ ନା। ଓଡ଼ିଶାର ଲୋକ କେତେ ଭାଗ୍ୟବାନ, ଜଗନ୍ନାଥ ଏଠି ଆବିର୍ଭୂତ ହୋଇଛନ୍ତି ପୁରୀରେ, ଆଉ ଓଡ଼ିଶାର ଲୋକ ବେଶୀ ଜଗନ୍ନାଥକୁ ତ୍ୟାଗ କରିକିରି ଅନ୍ୟ ବାବା ଠାକୁର ସବ ନେଇକି ବସିଛନ୍ତି। ତ କେତେ ମୂର୍ଖ, ତେଇ ମୂର୍ଖାମି କରିବେନି। ସେଇଥିପାଇଁ ଗଧ କୁହାହେଇଛି, ଜଳ ବିଦ୍ୟା, ଜଳ ବିଦ୍ୟାରେ ପଣ୍ଡିତ କିନ୍ତୁ ଗଧ। ଜଗନ୍ନାଥକୁ ଛାଡ଼ିକିରି ଯେ ସବୁ ଅନିତ୍ୟ ବ୍ୟକ୍ତିକୁ ଆଶ୍ରୟ କରିକି ରହୁଛନ୍ତି, କିନ୍ତୁ ଯିଏ ମହାତ୍ମା ହେବେ ସେ କହିବେ ଯେ ସମସ୍ତ ଜୀବର ଆଶ୍ରୟସ୍ଥଳ ହେଉଛନ୍ତି ଭଗବାନ। ସେଥିପାଇଁ ଭାଗବତରେ 10ଟା ବିଷୟ ଆଲୋଚନା ହେଇଛି, ସେଠି ଶେଷ ବିଷୟ ହେଉଛି ଆଶ୍ରୟ। କେବଳ ଆଶ୍ରୟ କିଏ? କୃଷ୍ଣ, ଜଗନ୍ନାଥ। ସେଥିପାଇଁ ଜଗନ୍ନାଥ କୁହାଯାଇଛି ଜଗତର ନାଥ। ତ ଆମେ ବୁଝୁନା। ଏବଂ ସେ ହେଉଛନ୍ତି ଆଦି, ନ ଆଦି, ଅନାଦି, ଭଗବାନଙ୍କୁ କୁହାଯାଏ ଅନାଦି। ବ୍ରହ୍ମା ମହାଜନ ଆଦିଦେବ ବ୍ରହ୍ମା, ସେ କହୁଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ଅନାଦିରାଦି ଗୋବିନ୍ଦ ହେଉଛନ୍ତି କୃଷ୍ଣ। ଗୋବିନ୍ଦ ମାନେ ଗୋ ମାନେ ଗାଭୀ, ଗୋ ମାନେ ପୃଥିବୀ, ଗୋ ମାନେ ଇନ୍ଦ୍ରିୟ। ଯେ ଗାଭୀ, ପୃଥିବୀ ଏବଂ ଇନ୍ଦ୍ରିୟକୁ ଆନନ୍ଦ ଦିଅନ୍ତି, ସେଥିପାଇଁ ଇନ୍ଦ୍ର ଗୋବିନ୍ଦ ନାମ ରଖିଲେ ଭଗବାନଙ୍କୁ। କାହିଁକି? ସେ ବୁଝିପାରିଲେ ଯେ ଗୋବର୍ଦ୍ଧନ ପର୍ବତ ଭଗବାନ ଉଠେଇଲେ, ଇନ୍ଦ୍ର ତ ବର୍ଷା ଦେଇଥିଲେ ବ୍ରଜବାସୀମାନଙ୍କୁ, କଷ୍ଟ ଦେଲେ ନା? ହଁ, 7 ଦିନ କେତେ ଝଡ଼ ବୃଷ୍ଟି ବର୍ଷା ଦେଲେ, କିନ୍ତୁ ଭଗବାନ କୃଷ୍ଣ 7 ବର୍ଷ ବୟସର ପିଲା, ସେ ତାଙ୍କ ବାମ ହାତର କାନି ଆଙ୍ଗୁଳି ଗିରି ଗୋବର୍ଦ୍ଧନକୁ ଉତ୍ତୋଳନ କରିଲେ, ଆର୍ ଇନ୍ଦ୍ର ପରେ ବୁଝିପାରିଲେ। ତାଙ୍କ ଗୁରୁଦେବ ବୃହସ୍ପତି କହିଲେ ତୁ ମୂର୍ଖ, ଯା ଯା ଯା, ତୁ ଏତେ ଅପରାଧ କରିଛୁ, ବହୁତ ଥର କରୁଛୁ, ଆବେଳେ ପୁଣି ଅପରାଧ କରିଛୁ, ଏ କୃଷ୍ଣଙ୍କୁ ପରୀକ୍ଷା କରିଛୁ, ସେ ସ୍ୱୟଂ ଭଗବାନ, ଯାଇକିରି ସୁରଭି ଗାଭୀ ନେଇକି ତାଙ୍କ ପାଖରେ କ୍ଷମା ଚାହାଁ ଯାଇକିରି। ତା ଇନ୍ଦ୍ର ଆସି ଗୋବିନ୍ଦମ ଗୋବିନ୍ଦମ, ସମସ୍ତେ କୁହନ୍ତୁ ଗୋବିନ୍ଦମ, ଜୋରରେ କୁହନ୍ତୁ ଗୋବିନ୍ଦମ ଗୋବିନ୍ଦମ ଗୋବିନ୍ଦମ। ତ ସେ ଏରକମ କହିକି ଆସୁଛନ୍ତି ସୁରଭି ଗାଭୀ, କାରଣ ଭଗବାନ ନମୋ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମ। ଭଗବାନଙ୍କ ପ୍ରିୟ ହେଉଛନ୍ତି ବ୍ରାହ୍ମଣ ଗାଭୀ, ଆର ଆମେ ଗୋହତ୍ୟା କରୁଛେ। ପ୍ରକୃତ ବ୍ରାହ୍ମଣ ସମାଜକୁ ଆମେ ଉତ୍ତୋଳନ କରୁନୁ। ରାଜାର କର୍ତ୍ତବ୍ୟ ପ୍ରକୃତ ବ୍ରାହ୍ମଣ ତିଆରି କରିବା, ତ ସେଟା ଲୋକ ଜାଣନ୍ତି। ତ ସେଥିପାଇଁ ଭଗବାନ ହେଉଛନ୍ତି ଆଦି, ଅବ୍ୟୟ, ତାଙ୍କର କ୍ଷୟ ନାହିଁ, ସୃଷ୍ଟି ନାହିଁ, ସବୁ ସମୟ ନିତ୍ୟ ରହିଛନ୍ତି, ଅନାଦି। ତ ସେଟା ଆମକୁ ଜାଣିବା ଦରକାର। ଆଉ ଯେଉଁମାନେ ଏଇଟା ଜାଣିଛନ୍ତି ଏବଂ ସେଇ ଭଗବାନଙ୍କୁ ଅନନ୍ୟ ଚିତ୍ତରେ ଭଜନ କରୁଛନ୍ତି। ଅନନ୍ୟ ଚିତ୍ତ ମାନେ ନ ଅନ୍ୟ, ଭଗବାନ ଛାଡ଼ା କୃଷ୍ଣ ଛାଡ଼ା ଅନ୍ୟ କୌଣସି ଜାଗାକୁ ଚିତ୍ତ ଚଞ୍ଚଳ କରୁନାହାନ୍ତି। ସେଥିପାଇଁ କହୁଛି ଅନନ୍ୟ ଚିତ୍ତେ, ହଁ ମାନେ ନ ଅନ୍ୟ, କେବଳ କୃଷ୍ଣ ଜଗନ୍ନାଥ, ଅନ୍ୟ ଆଡ଼କୁ ତାଙ୍କର ମନ ଦେବେନି। ହଁ ସେଇ ବ୍ୟକ୍ତି ହେଉଛନ୍ତି ମହାତ୍ମା, ଏଟା ଲୋକମାନେ ଜାଣନ୍ତିନି। ହଁ ଭଗବାନ କୃଷ୍ଣ ସେ ନିଜେ କହୁଛନ୍ତି ତାଙ୍କ ଭକ୍ତ କିଏ, ସତତମ କୀର୍ତ୍ତୟନ୍ତୁ ମାମ, ମୋର କଥା ସବୁ ସମୟ ସେମାନେ କୀର୍ତ୍ତନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଆଜି ଦେଖନ୍ତୁ ସାରା ବିଶ୍ୱର ଲୋକଙ୍କ ପାଖରେ ଏ ହରିନାମ ପହଞ୍ଚି ଯାଇଛି। କିନ୍ତୁ ଯେଉଁମାନେ ମହାତ୍ମା ଶିଲ ପ୍ରଭୁପାଦ ଭଗବାନଙ୍କର ଶୁଦ୍ଧ ସେନାପତି ଭକ୍ତ, ସେ ସାରା ବିଶ୍ୱରେ ଏ ଭଗବାନଙ୍କର ନାମ ବିତରଣ କରିଛନ୍ତି, ଆଉ ତାଙ୍କ ଶିଷ୍ୟମାନେ ପୁଣି ବିତରଣ କରୁଛନ୍ତି, ତେଣୁ ସେମାନେ ବି ମହାତ୍ମା। ଆପଣମାନେ ଯେତେବେଳେ ଏ ହରିନାମ କୀର୍ତ୍ତନ କରିବେ, ଲୋକମାନଙ୍କ ପାଖରେ ପହଞ୍ଚେଇବେ, ଆପଣମାନେ ବି ମହାତ୍ମା ହେବେ। ମହାତ୍ମାକୁ ବ୍ରାହ୍ମଣ ପରିବାର ଜନ୍ମ ହେବାକୁ ପଡ଼ିବନି, ମହାତ୍ମାକୁ ମାନେ ଖୁବ କୋଟିପତି ଧନୀ ହେବାକୁ ପଡ଼ିବନି, ମହାତ୍ମାକୁ ଏକଦମ ଶିକ୍ଷିତ ହେବାକୁ ପଡ଼ିବନି, ଯେକୌଣସି ବ୍ୟକ୍ତି ମହାତ୍ମା। ଅସୁର କୋରଳେ ଜନ୍ମ ହୋଇଥିଲେ ପ୍ରହ୍ଲାଦ ମହାରାଜ, ସେ ମହାତ୍ମା, 5 ବର୍ଷ ବୟସ ଶିଶୁ। ଧ୍ରୁବ ମହାରାଜ ସେ ମହାତ୍ମା। ହଁ ଆପଣମାନେ ଜାଣିଛନ୍ତି ଏ ଓଡ଼ିଶାରେ କେତେ ନିଚ କୋଳରେ ଜାତ ହୋଇଛନ୍ତି ଜଗନ୍ନାଥଙ୍କର ଭକ୍ତ, ସେମାନେ ବି ମହାତ୍ମା, ହଁ କି ନା? ତାହେଲେ ମହାତ୍ମାକୁ ଛାପ ମାରିଦେଲେ ହବନି। ତ ମହାତ୍ମା ମାନେ ଯେମାନେ ଭଗବାନଙ୍କର ଆଶ୍ରୟରେ ରହିଛନ୍ତି, ସବୁ ସମୟ ଭଗବାନଙ୍କର କଥା ଛଡ଼ା ଅନ୍ୟ କିଛି କୁହନ୍ତିନି, ଯେମିତି ଅନନ୍ୟ ଚିତ୍ତ, ସତତଂ ଦୃଢ଼ବ୍ରତା, ଦୃଢ଼ବ୍ରତ, ସେମାନେ ସେଇ ବ୍ରତକୁ ଭାଙ୍ଗନ୍ତିନି, ତାଙ୍କ ସେବାକୁ ଭଙ୍ଗ କରନ୍ତିନି କୌଣସି ଦିନ। ହରିଦାସ ଠାକୁର ଯବନ କୂଳରେ ଜନ୍ମ ହୋଇଥିଲେ, ହରିଦାସ ଠାକୁର ପୁରୀରେ ତାଙ୍କ ଶେଷ ଜୀବନ ବିତେଇଛନ୍ତି, ଜଗନ୍ନାଥ ପୁରୀରେ ସିଦ୍ଧ ବକୁଳ ରହିଛି, ସମସ୍ତେ ଜାଣିଛନ୍ତି। ହରିଦାସ ଠାକୁର ବଙ୍ଗଳାଦେଶରେ ଆବିର୍ଭୂତ ହୋଇଥିଲେ, ମୁସଲିମ ପରିବାର ଜନ୍ମଗ୍ରହଣ କରିଛନ୍ତି। ହଁ ବ୍ରହ୍ମା ସେ ଯେହେତୁ ଗୋବତ୍ସ ଚୋରି କରିଥିଲେ, ଭଗବାନ ଯେତେବେଳେ ବାଲ୍ୟଲୀଳା କରୁଥିଲେ ଦ୍ୱାପର ଯୁଗରେ, ଆଉ ସେତେବେଳେ ତାଙ୍କର ମନେ ଖେଦ ହେଇଥିଲା, ଦୁଃଖ ହେଇଥିଲା ଯେ ମୁଁ ଭଗବାନଙ୍କୁ କେତେ କଷ୍ଟ ଦେଲି, ତାଙ୍କ ଗୋବତ୍ସ ଗୋପ ବାଲକମାନଙ୍କୁ ଚୋରି କଲି, ତାଙ୍କୁ କେତେ କଷ୍ଟ ଦେଲି। ସେଥିପାଇଁ କଳିଯୁଗରେ ସେ ଆସିକିରି ନବଦୀପ ଧାମ, ହଁ ଭଗବାନ ଗୌରାଙ୍ଗଦେବ ଆବିର୍ଭୂତ ହୋଇନାହାନ୍ତି, ସେତେବେଳେ ଆସିକିରି ଜାଣିଲେ ଯେ ଗୌରାଙ୍ଗ ରୂପରେ କୃଷ୍ଣ ଆବିର୍ଭୂତ ହେବେ କଳିଯୁଗରେ, ଆଉ ନବଦୀପ ଧାମରେ ଆସିକିରି ଗୌରାଙ୍ଗ ଗୌରାଙ୍ଗ ଆରାଧନା କଲେ, ଏବଂ ସେତେବେଳେ ସେ କହିଲେ ମହାପ୍ରଭୁ ଆବିର୍ଭୂତ ହେଲେ ସେ କୃଷ୍ଣ ରାଧାକୃଷ୍ଣ ମିଳିତ ତ ନୁହଁ, ତାଙ୍କ ପାଖରେ ପ୍ରାର୍ଥନା କଲେ, ପ୍ରଭୁ ମୁଁ କୃଷ୍ଣ ଲୀଳାରେ ଆପଣଙ୍କର ଦ୍ୱାପର ଯୁଗରେ ଆପଣଙ୍କ ଚରଣ ଅପରାଧ କରିଛି, କାହିଁକି ଜାଣିଛନ୍ତି? ମୋର ଏଇ ବ୍ରହ୍ମ ପଦ ଏ ଅହଙ୍କାର, ଯେତେବେଳେ ଆମେ ବଡ଼ ପଦରେ ରହିଯିବା ସେତେବେଳେ ଖୁବ ଅହଙ୍କାର ହୁଏ, ମୋର ଏଇ ଅହଙ୍କାର ଥିଲା, ଏବେ ମୁଁ ନୀଚ ଜାତିରେ ଜନ୍ମ ହେବାକୁ ଚାହେଁ, ସେଇ ଆଶୀର୍ବାଦ କରନ୍ତୁ। ଆର୍ ଗୌରାଙ୍ଗ ମହାପ୍ରଭୁ କହିଲେ ତୁମେ ଯବନ କୂଳରେ ଆବିର୍ଭୂତ ହେବ, ତୁମର ନାମ ହେବ ହରିଦାସ, ଆର୍ ତୁମେ ମତେ କଳିଯୁଗରେ ଆସିକିରି ନାମ ସଂକୀର୍ତ୍ତନରେ ପ୍ରଚାର ସାହାଯ୍ୟ କରିବ, ତୁମେ ହେବ ନାମାଚାର୍ଯ୍ୟ ହରିଦାସ ଠାକୁର, ନାମର ଆଚାର୍ଯ୍ୟ, ଦେଖନ୍ତୁ ସେ ହରିଦାସ ଠାକୁର। ତ ଏଇଭଳିଆ ତ ସେ ତ କେତେ ନୀଚ ତଳେ କୂଳରେ ଆବିର୍ଭୂତ ହୋଇଛନ୍ତି, କିନ୍ତୁ ତାଙ୍କୁ ନାମାଚାର୍ଯ୍ୟ କୁହାଯାଉଛି, ଆର୍ ସ୍ୱୟଂ ମହାପ୍ରଭୁ ତାଙ୍କୁ, ହଁ ତାଙ୍କ ମୃତ୍ୟୁ ଅପ୍ରକଟ ସମୟରେ ସେ ହରିଦାସ ଠାକୁର ସତତ ନାମ କୀର୍ତ୍ତନ କରୁଥିଲେ। ଯେତେବେଳେ ନବଦ୍ୱୀପରେ ହରିଦାସ ଠାକୁର ହରିନାମ ପ୍ରଚାର କରିବାକୁ ଆରମ୍ଭ କଲେ, ସେତେବେଳେ ଯବନ କାଜି ବ୍ରାହ୍ମଣମାନେ ଯାଇକି ନାଲିସ କଲେ ଅନ୍ୟମାନେ, ହଁ ଏବଂ ଅନ୍ୟ ମୁସଲମାନମାନେ କି ନାଲିସ କଲେ କମ୍ପ୍ଲେନ୍, ହଁ କହିଲେ ଦେଖ ଏ ମୁସଲମାନ ଘରେ ଜନ୍ମ ହୋଇକିରି ହିନ୍ଦୁଆନୀ କରୁଛି, ହରେ କୃଷ୍ଣ କରୁଛି, ଆଉ ବ୍ରାହ୍ମଣମାନେ ଯାଇକିରି କାଜି ପାଖର ନା ମାନେ କମ୍ପ୍ଲେନ୍ କରୁଛନ୍ତି, ହଁ ଯିଏ ଯବନ ହେଇକିରି ଏ ଉଚ୍ଚସ୍ତରରେ ହରିନାମ କରୁଛି ଆର ଆମର ବ୍ରାହ୍ମଣ ସମାଜକୁ ନଷ୍ଟ କରିଦେଉଛି, ହଁ ମାନେ କମ୍ପ୍ଲେନ୍ କରୁଛନ୍ତି। ତ କାଜି ତାଙ୍କ ପିଆଦାମାନଙ୍କୁ କହିଲେ, ଡାକିଲେ ସବୁ କର୍ମଚାରୀମାନଙ୍କୁ, ଏହାକୁ ବାଇଶ ବଜାରରେ ଚାବୁକ ଦେଇକି ପ୍ରହାର କର, ପିଟ ଏବଂ ତାକୁ ମାରି ପକାଅ, ଆଦେଶ କଲ। ଆର ହରିଦାସ ଠାକୁରଙ୍କୁ ବାଇଶ ବଜାରରେ, ଗୋଟେ ବଜାର ନୁହେଁ ବାଇଶଟା ବଜାରରେ ପିଟୁଛନ୍ତି ଟାଣି ଟାଣିକିରି। କିନ୍ତୁ ହରିଦାସ ଠାକୁର କଣ କହୁଛନ୍ତି, ଖଣ୍ଡ ଖଣ୍ଡ ଯଦି ହଏ ଯାଏ ଦେହ ପ୍ରାଣ। ଦେଖନ୍ତୁ, ମୋର ଯଦି ଖଣ୍ଡ ଖଣ୍ଡ ହୋଇଯାଏ ଦେହ, ପ୍ରାଣ ବି ଯଦି ଚାଲିଯାଏ, ତଥାପି ନା ଛାଡ଼ିବ ବଦନେ ହରି ନା। ଏଇଟାକୁ କୁହା ହଉଛି ନିଷ୍ଠା, ଦୃଢ଼ବ୍ରତା, ଖୁବ ନିଷ୍ଠା। ସେ ହରିନାମରେ ଦୃଢ଼ବ୍ରତ, ଏକଦମ କନଫିଡେନ୍ସ ରଖିଛନ୍ତି, ତାଙ୍କ ଦୃଢ଼ ପ୍ରତ୍ୟୟ ରହିଛି, ବିଶ୍ୱାସ ରହିଛି ଏ ହରିନାମ କୃଷ୍ଣ ଅଭିନ୍ନ, ସେଥିପାଇଁ ସେ ନାମରେ ଏକଦମ ନିବିଷ୍ଟ ଚିତ୍ତ, ଦୃଢ଼ବ୍ରତ ଛାଡ଼ୁନାହାନ୍ତି। ବାଇଶ ବାଜାରରେ ପ୍ରହାର କରୁଛନ୍ତି କାଜିର ଲୋକମାନେ, ତଥାପି ସେ ହରିନାମ କହୁଛନ୍ତି, ମୋର ଯଦି ଖଣ୍ଡ ଖଣ୍ଡ ଯଦି ଦେହ ପ୍ରାଣ ବି ଚାଲିଯାଏ, ତଥାପି ମୁଁ ହରିନାମ ଛାଡ଼ିବିନି। କିନ୍ତୁ ଆମକୁ ଗୋଟେ ଚାବୁକ ମାରିଦେଲେ ଆମେ ପଳେଇଯିବା, ଯେ ଠିକ ଅଛି ଆମକୁ ହରିନାମ କରିବିନି। ହରିଦାସ ଠାକୁରଙ୍କର କଥା ଶାସ୍ତ୍ରରେ ଅଛି, କିନ୍ତୁ ଇସ୍କନ ଭକ୍ତ ରାଷିଆରେ ଯେତେବେଳେ ଗର୍ଭାଚବ ସେ ପ୍ରେସିଡେଣ୍ଟ ଥିଲେ, ତା ପୂର୍ବରେ ଯେଉଁମାନେ ପ୍ରେସିଡେଣ୍ଟ ଥିଲେ, ଯେ ବ୍ୟକ୍ତି ସେତେବେଳେ ଇସ୍କନ ଭକ୍ତମାନଙ୍କୁ ଏଇଭଳିଆ ପିଟୁଥିଲେ, ଆଖିରେ ଛୁଞ୍ଚି ପଶି ଦଉଥିଲେ, କହିଲେ ହରିନାମ ଛାଡ଼, ଗୀତା ଛାଡ଼। ରାଷିଆ ପ୍ରଚାର ସମୟରେ 89ରେ ମୁକ୍ତ ହେଲା ରାଷିଆ, ଦେଖିଲେ ଯେ ଏଇ ଲୋକମାନେ ନିରୀହ ଲୋକ, ଏମାନେ ଭଗବାନଙ୍କର ଆରାଧନା କରୁଛନ୍ତି, ଆର ଆମେ ତାକୁ କେତେ ଶାସ୍ତି ଦଉଛେ। କେବଳ କୃଷ୍ଣକୁ ଗ୍ରହଣ କରିବା ପାଇଁ ଶାସ୍ତି ଦଉଥିଲେ ସରକାର, ରାଷିଆର ସରକାର, କିନ୍ତୁ ସେମାନେ ଛାଡ଼ିନାହାନ୍ତି, ବୁଝିପାରୁଛନ୍ତି। ଏମିତିକା ନିଷ୍ଠା ଦୃଢ଼ବ୍ରତ ଜାଣିପାରିଥିଲେ ରାଷିଆର ଲୋକ ଯେ ଏଇ ହରିନାମ ହଉଛି ଶ୍ରେଷ୍ଠ ଆଶ୍ରୟ। କାହିଁକି କଳିଯୁଗରେ ଭଗବାନ ତିନି ପ୍ରକାର ବିଗ୍ରହ ରୂପରେ ଆସିଛନ୍ତି, ଅର୍ଚ୍ଚା ବିଗ୍ରହ, ଆଲେଖ୍ୟ, ମାନେ ଆଠ ପ୍ରକାର ବିଗ୍ରହ ଅଛି। ଏ ଆଲେଖ୍ୟ ମଣିମୟୀ, ମନମୟୀ, ଧାତୁ ଲୋହୀ ମାନେ ଧାତୁରୁ ତିଆରି, ତାପରେ ମାଟିରେ, ତାପରେ କାଠରୁ ତିଆରି, ଏଭଳିଆ ଆଠ ପ୍ରକାର ମୂର୍ତ୍ତି ବିଗ୍ରହ ରହିଛି। ଆଠ ପ୍ରକାର ବିଗ୍ରହରେ ଭଗବାନ ଆରାଧିତ ହୁଅନ୍ତି। ଉଦ୍ଧବ କୃଷ୍ଣଙ୍କୁ କହିଛନ୍ତି ଯେ ଆପଣ କୁହନ୍ତୁ ଆପଣ କେମିତି ଆରାଧନା ଆପଣଙ୍କୁ କରିହେବ, ତ ଭଗବାନ ନିଜେ କୃଷ୍ଣ ଉଦ୍ଧବକୁ ଶିକ୍ଷା ଦେଇଛନ୍ତି। ତେଣୁ ଆମ ପାଇଁ ଏ କଳିଯୁଗରେ ଅର୍ଚ୍ଚା ବିଗ୍ରହ, ନାମ ବିଗ୍ରହ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରିଦାସ ଠାକୁର ନାମ ପ୍ରଚାର କରିଛନ୍ତି, ଅର୍ଚ୍ଚା ବିଗ୍ରହ ଯେ ଆଠ ପ୍ରକାର ବିଗ୍ରହ ଶୁଣିଲେ, ଅର୍ଚ୍ଚା ବିଗ୍ରହର ଗୋଟେ ଅସ୍ଥାୟୀ ବିଗ୍ରହ ଅଛି, ଯେମାନେ ମାଟିରେ ସମୁଦ୍ରକୁ ଯାଇକିରି ବାଲି ନେଇକିରି ବିଗ୍ରହ ତିଆରି କରନ୍ତି ନା, ସେଟା ଅସ୍ଥାୟୀ, ସେ ଡାକିବେ ସେଟା ପୁଣି ନଷ୍ଟ ହେବ। କିନ୍ତୁ ଜୀବ ଗୋସ୍ୱାମୀ କହୁଛନ୍ତି ଆମର ସ୍ଥାୟୀ ବିଗ୍ରହ, ଯେମାନେ ପ୍ରେମ ଭକ୍ତି ଚାହାନ୍ତି ସେମାନେ ସ୍ଥାୟୀ ବିଗ୍ରହ ଅର୍ଚ୍ଚନା କରିବେ, ଏମିତି ନୁହେଁ ଡାକିବେ ଆର୍ ବିଗ୍ରହକୁ ତ୍ୟାଗ କରିଦେବେ, ଏଟା ଠିକ ନା। ଯେମାନେ ସତ୍ୟରେ ଦୁର୍ଲଭ ମନୁଷ୍ୟ ଜୀବନକୁ ସାର୍ଥକ କରିବାକୁ ଚାହାନ୍ତି, ତେଣୁ ସ୍ଥାୟୀ ବିଗ୍ରହ, ପିତ୍ତଳ ଧାତୁରେ ତିଆରି ହେଇଥିବ, କାଠରେ ତିଆରି ହେଇଥିବ, ଏ ବିଗ୍ରହ ସାଧାରଣ ନୁହେଁ। ଅର୍ଚ୍ଚା ବିଗ୍ରହ ସେଦିନ ମୁଁ ଜଗନ୍ନାଥ ଲୀଳା କହୁଥିଲି, ଆଜି ଗୋଟେ ଗୌରଲୀଳା କହିବି। ତେଣୁ ଏଇ ବିଗ୍ରହ ସେବା ପ୍ରତି ବି ଆମର ଦୃଢ଼ ବ୍ରତ ରଖିବା ଦରକାର, ନା ଏ ଅର୍ଚ୍ଚା ବିଗ୍ରହ ସ୍ୱୟଂ କୃଷ୍ଣ। ଯେମିତି ଆଲେଖ୍ୟ କୁହାହେଇଛି, ଆଠ ପ୍ରକାର ବିଗ୍ରହ ମଧ୍ୟ ଆଲେଖ୍ୟ ବି ରହିଛି, ପ୍ରତିମୂର୍ତ୍ତି କାଠରେ ତିଆରି ହେଇଥିବ ମୂର୍ତ୍ତି, ଏବଂ ସେଟା ଭଗବାନଙ୍କର ଶୁଦ୍ଧ ଭକ୍ତ ଦ୍ୱାରା ପ୍ରତିଷ୍ଠା ହେଇଥିବ, ତାହେଲେ ସେ ବିଗ୍ରହ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ସେଟା ମାଟି ନୁହେଁ, ପଥର ନୁହେଁ, ପ୍ରତିମା ନହ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ଆପଣମାନେ ସାକ୍ଷୀ ଗୋପାଳ ଦେଖିଛନ୍ତି, ଓଡ଼ିଶାରେ ହିଁ ସାକ୍ଷୀ ଗୋପାଳ ଅଛି, କିନ୍ତୁ ବହୁ ଲୋକ ମୂର୍ଖ କହିବେ ବିଗ୍ରହ କାଠ ପଥର ଏସବୁ ଆରାଧନା କରୁଛନ୍ତି ମୂର୍ଖମାନେ। ହଁ, କାଠ ପଥର କେଉଁମାନେ ଯେଟା ପ୍ରତିଷ୍ଠା ହେଇନି ବଜାରରେ ବିକ୍ରି ହଉଛି ସେଟା କାଠ ପଥର, କିନ୍ତୁ ଯେଉଁ ବିଗ୍ରହ ଆଚାର୍ଯ୍ୟମାନଙ୍କ ଦ୍ୱାରା ପୂଜିତ ମାନେ ପ୍ରତିଷ୍ଠିତ, ଯେମିତି ବ୍ରହ୍ମା ସ୍ୱୟଂ ଆଚାର୍ଯ୍ୟ ସେ ଆସିକିରି ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଛନ୍ତି, ଇନ୍ଦ୍ରଦ୍ୟୁମ୍ନ ରାଜା ଜଗନ୍ନାଥ ଆଣିଲେ ସତ୍ୟ ଯୁଗରେ, ସତ୍ୟ ଲୋକରୁ ବ୍ରହ୍ମାଙ୍କୁ ନେଇ ଆସିଲେ ପ୍ରତିଷ୍ଠା କରିବା ପାଇଁ ସେ ଆଚାର୍ଯ୍ୟ। ତେଣୁ ଏବେ ଲକ୍ଷ ଲକ୍ଷ କୋଟି କୋଟି ଲୋକ ସାରା ବିଶ୍ୱ ଲୋକ ଜଗନ୍ନାଥ ମନ୍ଦିରକୁ ଦୌଡ଼ୁଛନ୍ତି, ତାଙ୍କ ପ୍ରସାଦ ଖାଇବା ପାଇଁ ଦୌଡ଼ୁଛନ୍ତି। କିନ୍ତୁ ଯେଉଁମାନେ ମୂର୍ଖ, ଜଣେ କିଏ ମୁସଲିମ ଅଛି, ସେ ବିଗ୍ରହ ମାନେ ନା ବଡ଼ ବଡ଼ ଲେକ୍ଚର ଦେ, କି ନାମ ଜଣ, ସେ ନିଜେ ବୁଝତେ ପାରେ ନା ତାର ଦେହଟା ଅନିତ୍ୟ। ସେ ଭାବୁଛି ତ ଜ୍ଞାନ ଦ୍ୱାରା ଭଗବାନଙ୍କୁ ବିଗ୍ରହ ବୁଝି ହବନି। ତ ସେଥିପାଇଁ ସ୍ୱୟଂ ଭଗବାନ ବିଗ୍ରହ ରୂପରେ ସେ ଆବିର୍ଭୂତ ହୋଇଛନ୍ତି, ଜଗନ୍ନାଥ ପ୍ରକଟ ହୋଇଛନ୍ତି, ପ୍ରତିଷ୍ଠା ଜାଣିବାକୁ ପଡ଼ିବ। ତ ପଶ୍ଚିମବଙ୍ଗରେ ଖୁବ ସୁନ୍ଦର ଗୋଟେ ଲୀଳା ଅଛି, ଏଠି ତ ସାକ୍ଷୀ ଗୋପାଳ ବୃନ୍ଦାବନରୁ ସେ ତ ଆସିଲେ ସାକ୍ଷୀ ଦେବା ପାଇଁ, ଯଦିଓ ଏ ସାକ୍ଷୀ ଗୋପାଳ ବିଗ୍ରହ ଦକ୍ଷିଣ ଭାରତରେ ଥିଲେ, ବିଦ୍ୟାନଗର ଦକ୍ଷିଣ ଭାରତରେ ଥିଲେ। ଜଣେ ବଡ଼ ବିପ୍ର ଥିଲେ, ବ୍ରାହ୍ମଣ, ଆଉ ଜଣେ ଛୋଟ ବିପ୍ର ଥିଲେ। ଦୁଇ ବ୍ରାହ୍ମଣ ବୃନ୍ଦାବନକୁ ଯାଇଥିଲେ ତୀର୍ଥ କରିବା ପାଇଁ, ଆଉ ତୀର୍ଥ କରିକି ସେମାନେ ସେଠି ବୃନ୍ଦାବନରେ ଘୁରୁଥିଲେ ଏବଂ ଗୋପାଳ ମନ୍ଦିରକୁ ଯାଇଥିଲେ, ଖୁବ ସୁନ୍ଦର ବିଗ୍ରହ ଦର୍ଶନ କରିଥିଲେ। ତ ବୁଢ଼ା ବିପ୍ର ଅସୁସ୍ଥ ହୋଇଗଲେ, ଛୋଟ ବିପ୍ର ତାଙ୍କ ସେବା କଲେ। ତ ବୁଢ଼ା ବିପ୍ର ଖୁବ ସନ୍ତୁଷ୍ଟ ହେଲେ, ତୁ ମୋର ଛୁଆ ଭଳିଆ, ମୋର ପିଲା ଭଳିଆ, ପୁଅ ଭଳିଆ ମୋତେ ଏତେ ସେବା କରିଛୁ, ତ ମୋର ଗୋଟେ କଥା ରକ୍ଷା କରିବୁ, କ'ଣ ନା ମୁଁ ତତେ ମୋର କନ୍ୟାକୁ ବିବାହ ଦେବାକୁ ଚାହେଁ। ସେ କହିଲେ ଆରେ ମୁଁ ତ ଏତେ ବଡ଼ ବ୍ରାହ୍ମଣ ନୁହେଁ, କୁଲିନ ନୁହେଁ, ମୁଁ ମୂର୍ଖ, ମୁଁ ଗରିବ ଘର, ଆପଣ କୁଲିନ ପଣ୍ଡିତ, ଆପଣ ଝିଅକୁ ପାଣି ଗ୍ରହଣ କରିବାର ମୋର ଯୋଗ୍ୟତା ନାହିଁ। ବୋଲେ ନା ନା ଅଙ୍ଗୀକାର କର। ହଁ, ତ ସେତେବେଳେ ସେଇ ଛୋଟ ବିପ୍ର କହିଲେ ତାହେଲେ ଆପଣ ଯଦି ଏଇଟା କହୁଛନ୍ତି ତାହେଲେ ଗୋପାଳଙ୍କ ସାମ୍ନାରେ ସାକ୍ଷୀ ରଖିବାକୁ ପଡ଼ିବ, କାହିଁକି ଘରକୁ ଫେରି ଯାଇକି ଆପଣଙ୍କର ପୁଅ ବନ୍ଧୁମାନଙ୍କର କଥାରେ ଆପଣ ପୁଣି ସେଟାକୁ ଖିଲାପ କରିଦେବେ, ତାହେଲେ ଭୁଲ ହବ, ଆପଣଙ୍କର ପାପ ହବ, ଅପରାଧ ହବ। ତେଣୁ ଆପଣ ସାକ୍ଷୀକି ରଖନ୍ତୁ, ଯେତେବେଳେ ଦରକାର ହବ ଏଇ ଗୋପାଳ ଯାଇକି ସାକ୍ଷୀ ଦେବେ, ଦେଖନ୍ତୁ। ଆଉ ସେଟା ଯେତେବେଳେ ଘରକୁ ଫେରିଗଲେ ତ ତାଙ୍କର ପୁଅ ଯେତେବେଳେ ଶୁଣିଲା, ସ୍ତ୍ରୀ ଶୁଣିଲା, ବନ୍ଧୁମାନେ ଶୁଣିଲେ ଯେ ସେ ଗାଁର ସେଇ ମୂର୍ଖ ବ୍ରାହ୍ମଣ ପିଲା ସହିତ କନ୍ୟାକୁ ବିବାହ ଦିଆ ହବ, ସେତେବେଳେ ସେମାନେ ସବୁ ରାଗିଗଲେ, ନା 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 ହବନି, ଏଟା ସବୁ ବାଧା ଦେଲେ। ହଁ, କିନ୍ତୁ ପରେ ବିଚାର ହେଲା, ସେ ଛୋଟ ବିପ୍ର କହିଲା ଯେ ମୋର ସାକ୍ଷୀ ଅଛନ୍ତି, କିଏ, ଗୋପାଳ, କୋଉଠି, ବୃନ୍ଦାବନରେ। ଆଉ ସେ ପୁଅ ହସିଲା, ଆରେ ସେ ପ୍ରତିମା, ସେ ପଥର ମୂର୍ତ୍ତି, ସେ ସାକ୍ଷୀ ଦେଇତେ ଆସିବ। ବାପାକୁ କହିଲେ ତୁ ରାଜି ହେଇଯା, ରାଜି ହେଇଯା, ଆରେ ସେ କଣ ସାକ୍ଷୀ ଦେଇତେ ଆସିବ ନା କଣ, ସେ ବ୍ରାହ୍ମଣ ଲୋକ, ତାର ପୁଅ ମାନୁନି, ପଥର କଣ ସାକ୍ଷୀ ଦେଇତେ ଆସିବ। ତ ସବୁ ଯ ମାଲିକ ମାନେ ସବୁ ବସିଥିଲେ ବିଚାରରେ, କହିଲେ ହଁ ଏଇଟା ଲେଖିକି ରଖ, ବ୍ରାହ୍ମଣ ଛୋଟ ବିପ୍ର କହିଲେ ତାହେଲେ ଲେଖିକି ରଖ, ଯଦି ସେତେବେଳେ ନ ମାନିବ ତ ସବୁ ଲେଖା ହେଲା ଦୁଇ ପକ୍ଷ। ତ କିନ୍ତୁ ପୁଣି ସେ ଛୋଟ ବିପ୍ର ଯାଇକିରି ଗୋପାଳଙ୍କୁ ଆରାଧନା କଲେ, ଗୋପାଳ ତାକୁ ଆଦେଶ କଲେ ଯେ ହଁ ମୁଁ ଯିବି, ମୋତେ ଏକ ସେର ଅନ୍ନ ଭୋଗ ଲଗେଇକିରି ଖୁଆ, ତାହେଲେ ମୁଁ ଚାଲି ଚାଲିକି ତୋ ପଛରେ ଯିବି, ମୋର ନୂପୁର ଧ୍ୱନି ଶୁଣିବୁ, ପଛକୁ ଅନେଇବୁନି, ତାହେଲେ ମୁଁ ତୋ ସହିତ ତୋ ଗାଁ ବିଦ୍ୟାନଗର ଦକ୍ଷିଣ ଭାରତରେ ସେଠିକି ମୁଁ ଯିବି। ସେଇଭଳିଆ ସେ ଗୋପାଳ ବିଦ୍ୟାନଗର ପର୍ଯ୍ୟନ୍ତ ଚାଲିଗଲେ, ସେ ଗାଁ ଭିତରେ ପ୍ରବେଶ କରୁଛନ୍ତି, ସେତେବେଳେ ଆଉ ନୂପୁର ଧ୍ୱନି ଶୁଣିପାରୁନାହାନ୍ତି ଛୋଟ ବ୍ରାହ୍ମଣ, କାହିଁ ବାଲି ଥିଲା ତ ପାଦଟା ବାଲିରେ ପଶି ନୂଆ ନୂପୁର ଧୂଣି ଆସୁନି। ସେତେବେଳେ ସଙ୍ଗେ ସଙ୍ଗେ ସେ ପଛକୁ ଅନେଇ ଦେଇଛନ୍ତି, ଭାବିଲେ ମୁଁ ନେଇକି ଯାଉଛି ଯଦି ନ ଆସିଥିବେ ଗୋପାଳ, ପଛରେ ଦେଖୁଛନ୍ତି ସେତେବେଳେ ଗୋପାଳ ବଂଶୀ ବଜାଉଛି, ମାନେ ଛିଡ଼ା ହେଇଯାଇଛନ୍ତି ପଥର ମୂର୍ତ୍ତି, ପୁଣି ସେଇ ପଥର ମୂର୍ତ୍ତି ଚାଲି ଚାଲିକି ଆସୁଛନ୍ତି, ସେଠିଆ ବେଳେ ପୁଣି ପଥର ମୂର୍ତ୍ତି ହେଇକି ଛିଡ଼ା ହେଇଛି। ସେତେବେଳେ ତାଙ୍କର ଆନନ୍ଦ, ଏ ଗାଁକୁ ଚାଲି ଆସୁଛନ୍ତି, ଏବେ ଆଉ କୌଣସି ଭୟ ନାହିଁ। ତ ଗାଁରେ ଚହଳ ପଡ଼ିଗଲା ଯେ ବୃନ୍ଦାବନରୁ ଗୋପାଳ ଏଇ ଛୋଟ ବିପ୍ର ସେ ନେଇ ପଳେଇ ଆସିଛି ତା ବିବାହର ସାକ୍ଷୀ ଦେବା ପାଇଁ, ସବୁ ଲୋକ ଗଲେ। ପରେ ବଡ଼ ବିପ୍ର ଆସିଲେ, ସେତେ କହିଲେ ହଁ ହଁ ଏଇ ଗୋପାଳ ବିଗ୍ରହ। ତ ଗୋପାଳ ଯେତେବେଳେ କହିବେ ମୋତେ ଏଠି, ମୁଁ ତାହେଲେ ଦେବି। ତ ବିବାହ ଯଜ୍ଞରେ ଗୋପାଳ ଦୈବବାଣୀ କଲେ, ସେଠି ପଥର ବିଗ୍ରହ କହିଲେ ହଁ ମୁଁ ସାକ୍ଷୀ, ଆଉ ସେ ବିଗ୍ରହ ଚାଲି ଆସିଛନ୍ତି, ଏତେ ବଡ଼ ବିଗ୍ରହ କେହି ଉଠେଇ ପାରିବନି। ସେଇ ଗୋପାଳ ବିଗ୍ରହ ଓଡ଼ିଶା ପୁରୀ ରାଜା ପରେ ଯୁଦ୍ଧରେ ଜୟ କରିକିରି ଦକ୍ଷିଣ ଭାରତରେ ସେ ବିଗ୍ରହକୁ ଆଣିକିରି କଟକରେ ରଖିଥିଲେ, ପୁଣି କଟକରୁ ନେଇକି ପୁରୀରେ ରଖା ହେଇଛି। ସେଇ ସାକ୍ଷୀ ଗୋପାଳ ଏବେ ଅଛନ୍ତି, ସାକ୍ଷୀ ଦେଇଛନ୍ତି ଆସିକି। ତେଣୁ ସେ ପଥର ହେଲେ କେମିତି? ତ ବେଙ୍ଗଲରେ ନିତାଇ ଗୌର ସୁନ୍ଦର ବିଗ୍ରହ ଏବେ ବି ଅଛନ୍ତି। ଆପଣମାନଙ୍କର ସୌଭାଗ୍ୟ ହେଲେ ଆପଣମାନେ ଯେତେବେଳେ ନବଦ୍ୱୀପ ଧାମକୁ ଯିବେ, ହାଓଡ଼ା ଷ୍ଟେସନରୁ ଟ୍ରେନରେ ଯିବେ, ଗୋଟେ ଷ୍ଟେସନ ଅଛି କାଲନା, ଆମର କାର୍ତ୍ତିକ ମାଝି କାର୍ତ୍ତିକ ପାଢ଼ି ମହାଶୟ ଯାଉଥିଲେ, ଦେଖିଥିବେ କାଲନା ବୋଲି ଗୋଟେ ଷ୍ଟେସନ ପାଇଥିଲେ। ତ ସେଠି ଗୌରନିତାନନ୍ଦ ମନ୍ଦିର ଅଛି, ଏଇ ବିଗ୍ରହ ସ୍ୱୟଂ ସେଠି ସାକ୍ଷାତ ବିଗ୍ରହ। ଗୌରୀଦାସ ପଣ୍ଡିତ ଜଣେ ଭକ୍ତ ଥିଲେ, ସେ ଦ୍ୱାପର ଯୁଗରେ ସୁବଳ ସଖା ଥିଲେ, ସୁବଳ ସଖା ଭଗବାନ କୃଷ୍ଣଙ୍କର ଦ୍ୱାଦଶ ଗୋପାଳ ଥିଲେ, ସଖା ପ୍ରିୟ ସଖା, ତ ସେମାନଙ୍କ ମଧ୍ୟରେ ସୁବଳ ସଖା, ତ ସେ ସୁବଳ ସଖା କଳିଯୁଗରେ ଗୌରୀଦାସ ପଣ୍ଡିତ ରୂପରେ ଆସିଛନ୍ତି। ଆର୍ ସେଇ ଗୌରୀଦାସ ପଣ୍ଡିତ ତାଙ୍କର କିଛି ଭାଇ ଥିଲେ, ହଁ ସେ ଆସିକିରି କାଲନାରେ ଶ୍ରୀପାଠ କରିଥିଲେ ଆର୍ ସେଠି ରହିଥିଲେ। ଚୈତନ୍ୟ ମହାପ୍ରଭୁ ଦିନେ ଶାନ୍ତିପୁରରୁ ହଁ ହରି ନଦୀ ଗ୍ରାମ ବାହାର କରିକି ଗୋଟେ ନୌକା କରିକିରି ବୈଠା ମାନେ କାତ ବାହିକିରି ଯାଇଛନ୍ତି, ନିଜେ ଯାଇ ଗୋଟେ ତେନ୍ତୁଳି ଗଛ ମୂଳରେ ବସିଥିଲେ ତାଙ୍କ ଘର ପାଖର, ଗୌରୀଦାସ ପଣ୍ଡିତ ଘର ପାଖର। ତ ଗୌରୀଦାସ ପଣ୍ଡିତ ଜାଣିପାରିଲେ ମହାପ୍ରଭୁ ଆସିଛନ୍ତି, ତ ମହାପ୍ରଭୁଙ୍କୁ ହଁ ପାଖ ଆସି ପ୍ରଣାମ କଲେ। ଆର୍ ଚୈତନ୍ୟ ମହାପ୍ରଭୁ କହିଲେ, ଦେଖ ଏଇ ବୈଠା ମୁଁ ନେଇକି ଆସିଛି, ଏଇ କାତଟା ତୁ ଭବ ନଦୀ ଜନ୍ମ ମୃତ୍ୟୁ ଚକ୍ରରୁ ଜୀବକୁ ଉଦ୍ଧାର କରିବୁ, ଏଇ ବୈଠା ନେ, ଆଉ ହରିନାମ ସଂକୀର୍ତ୍ତନ କରିବୁ। ଆଲିଙ୍ଗନ ଦେଲେ, ନିତାୟ ଗୌର ପ୍ରେମାନନ୍ଦେ ହରି ହରିବ, ତ ଏଭଳିଆ ମହାପ୍ରଭୁ ଗୌରୀଦାସ ପଣ୍ଡିତ କହିଲେ। ଏବଂ ମହାପ୍ରଭୁ ପରେ ପୁଣି ଆସିଥିଲେ, ସନ୍ନ୍ୟାସ ନେବେ ତା ପୂର୍ବରୁ ଆସିଛନ୍ତି, ଅନୁମତି ନେଇତେ ମୋତେ ଅନୁମୋଦନ କର। ହଁ ସେତେବେଳେ ଗୌରୀଦାସ ପଣ୍ଡିତ ଖୁବ୍ ବିହ୍ୱଳ ହେଇପାରିଲେ, ବିରହ, ଯେ ମହାପ୍ରଭୁ ସନ୍ନ୍ୟାସ ନେଇକି ଚାଲିଯିବେ, ତାଙ୍କର ବିରହ ହେଇଗଲା। ତ କହିଲେ ନା ନା, ତାଙ୍କର ମହାପ୍ରଭୁ କହିଲେ, ଯା ନବଦ୍ୱୀପରୁ ନିମ୍ କାଠ ନେଇ ଆସ, ଦେଇ ବଢ଼େଇ ଦେଇକିରି ମୋର ଭାଇ ନିତ୍ୟାନନ୍ଦ ଏବଂ ମୋର ସ୍ୱରୂପ ବିଗ୍ରହ ତିଆରି କର। ନିତ୍ୟାୟ ଗୌର ବିଗ୍ରହ ନିମ୍ କାଠରେ ତିଆରି ହେଲା, ତାପରେ ମହାପ୍ରଭୁ ସ୍ୱୟଂ ପ୍ରତିଷ୍ଠା କଲେ। ଗୌରୀଦାସ କହିଲେ, ଏଇ ଯେ ବିଗ୍ରହ ନିତ୍ୟାନନ୍ଦ ଗୌରାଙ୍ଗ, ମୁଁ ଏବଂ ମୋ ଭାଇ ମଧ୍ୟରେ ପାର୍ଥକ୍ୟ ନାହିଁ, ତୁ ଏମାନଙ୍କୁ ରଖିକି ପୂଜା କର, ଏଇ ବିଗ୍ରହ ସେବା କର, କିଛି ଅସୁବିଧା ନାହିଁ, ଆମେ ଏଇଠି ରହିବା। ତ ସେତେବେଳେ ଗୌରୀଦାସ ଖୁବ୍ ଚତୁର ଥିଲେ, ତ କହିଲେ, ମହାପ୍ରଭୁ ଆପଣ ଯଦି କହିଲେ ଏଇ ବିଗ୍ରହ, ଏଇ ନିମ୍ କାଠ ତିଆରି ବିଗ୍ରହ ଆଉ ଆପଣ ନିତ୍ୟାୟ ଗୌର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ବୋଲେ ହଁ କୌଣସି ପାର୍ଥକ୍ୟ ନାହିଁ, ତାହେଲେ ଆପଣ ଚାଲିଯାଆନ୍ତୁ, ମାନେ ଆପଣ ରହିଯାଆନ୍ତୁ, ଏଇ ବିଗ୍ରହ କାଠର ନିମ୍ କାଠର ବିଗ୍ରହ ଗୁଡ଼ିକ ଚାଲିଯାଆନ୍ତୁ, ଆପଣ ରହିଯାଆନ୍ତୁ ମୋ ଘରେ, ମୁଁ ଛାଡ଼ିବିନି ଆପଣଙ୍କୁ, ଆପଣ ଆସିଛନ୍ତି ନିଜ ଇଚ୍ଛାରେ, ମୋ ଇଚ୍ଛାରେ ଯିବେ, ମୁଁ ଛାଡ଼ିବିନି ଆପଣଙ୍କୁ। ତ ସେତେବେଳେ କଣ ହେଲା, ମନ୍ଦିର ଭିତରେ ଯେ ବିଗ୍ରହ ପ୍ରତିଷ୍ଠା ହେଇଥିଲା ସେଇ ବିଗ୍ରହ ଗୁଡ଼ିକ ଚାଲିବାକୁ ଆରମ୍ଭ କରିଦେଲେ, ଆର୍ ଏଇ ନିତାୟ ଗୌର ସ୍ୱୟଂ ମନ୍ଦିର ଭିତରେ ଯାଇକିରି ଛିଡ଼ା ହେଇଗଲେ, ବିଗ୍ରହ ହେଇଗଲେ। ସେଇଭଳିଆ ଗୌରୀଦାସ ହତବାକ ହେଇଗଲେ, ଚାହିଁଲାରେ ଏଇ ବିଗ୍ରହ ଗୁଡ଼ିକ ଚାଲି ଚାଲିକି ପଳେଇ ଯାଉଛନ୍ତି, ଆର୍ ଏଇ ସ୍ୱୟଂ ନିତାୟ ଗୌର ସେ ବିଗ୍ରହ ହେଇଯାଇଛନ୍ତି, ମନ୍ଦିରରେ ଛିଡ଼ା ହେଇଯାନ୍ତି ଦୁଇ ହାତ ଉଠେଇକିରି। ସଙ୍ଗେ ସଙ୍ଗେ ଗୌରୀଦାସ ଦୌଡ଼ିଲେ ଗେଟ୍ ପାଖକୁ, ଦେଇ ଘରିଲେ, ଆପଣ ଯାଇପାରିବେନି, ଚାଲନ୍ତୁ ମନ୍ଦିରକୁ ଚାଲନ୍ତୁ, ସଖା ତ ସୁବଳ ସଖା ଥିଲେ, ଚୋର କରି ଚାଲ ଘରକୁ ଚାଲ। ତ ତାଙ୍କୁ ଡାକିକିରି ପୁଣି ନେଇ ଆସିଲେ ଏକଦମ, ଦେଇ କହିଲେ, ତୁମେ ଏଠି ରୁହ, ଏବେ ତୁମେ ଚାଲିଯାଅ। ତ ସେଇ ଯେ ସ୍ୱୟଂ ନିତାୟ ଗୌର ବିଗ୍ରହ ହେଇଥିଲେ, ସେମାନେ ପୁଣି ଚାଲିବାକୁ ଆରମ୍ଭ କଲେ, ଏଇ ଦୁଇ ଜଣ ଆବେଳେ ସେଠି ଛିଡ଼ା ହେଇଗଲେ। ଗୌରୀଦାସ ପୁଣି ଅବାକ, ଆବେଳେ ଦୌଡ଼ି ଦୌଡ଼ି ଗଲେ ଗେଟ୍ ପାଖକୁ, ଆବେଳେ ତାଙ୍କୁ ଡାକିକି ନେଇ ଆସିଲେ, ନା ନା ଆପଣ ଚାଲନ୍ତୁ। ଏଇଭଳିଆ କେତେ ବହୁ ଥର ହେଇଛି, କୋଉଟା ସ୍ୱୟଂ ବିଗ୍ରହ କୋଉଟା ଅରିଜିନାଲ ଗୁଳି ଯାଇଛି ବୁଝି ହବନି। ସେଇ ବିଗ୍ରହ ଏବେ ବି ସେ କାଲନାରେ, ଅମ୍ବିକା କାଲନାରେ ରହିଛନ୍ତି। ଆପଣମାନେ ଯଦି ସୌଭାଗ୍ୟବାନ ହୁଅନ୍ତି, ନିଶ୍ଚୟ ଆସିବେ, ଆମନ୍ତ୍ରଣ, ସେଠି ଦର୍ଶନ କରିବେ, ମାୟାପୁରକୁ ଆସିବେ, ତାହେଲେ ଆନନ୍ଦ ପାଇବେ, ସେ ବିଗ୍ରହ କେତେ ସୁନ୍ଦର। ହଁ ତ ଏଇଭଳିଆ ସେ ବିଗ୍ରହ ବି ଦିବ୍ୟ, ମାନେ ଜଳ ନୁହେଁ, ଯେତେବେଳେ ପ୍ରତିଷ୍ଠା ହେଇଯାଏ ସେଟା କାଠରେ ତିଆରି, କାଠଟା ଜଳ, କିନ୍ତୁ ଯେତେବେଳେ ଆଚାର୍ଯ୍ୟମାନେ ପ୍ରତିଷ୍ଠା କରିବେ ସେତେବେଳେ ସେଟା ଜଳ ରୁହେନି, ଚିନ୍ମୟ ହେଇଯାଏ, ତେଣୁ ସେ ଚାଲୁଛନ୍ତି, ପବିତ୍ର ହେଇଯାଏ। ବିଗ୍ରହ ପାଖରେ ଆମେ ଯେତେବେଳେ ଭୋଗ ଲଗେଇବା, ସେ ପ୍ରସାଦ ଖାଇଲେ ଆମେ ପବିତ୍ର ହେଇଯାଉଛେ, ତୁମେ ବିଗ୍ରହ ଯଦି କାଠ ହେଇଥାନ୍ତେ ତାହେଲେ ପବିତ୍ର ହେବେ କାହିଁ ଏମିତି? ତ ସେଥିପାଇଁ ଜ୍ଞାନୀ ଲୋକମାନେ ବୁଝିପାରନ୍ତିନି, ଖ ପଣ୍ଡିତମାନେ ବୁଝିପାରିବେନି। ତ ସେଥିପାଇଁ ମୋର ଅନୁରୋଧ, ଆପଣମାନେ ନିଜ ଘରେ ହଁ ଏଭଳିଆ ଶ୍ରଦ୍ଧା କୁଟୀର, ଏତେ ବଡ଼ ବିଗ୍ରହ ରଖତେ ହବନି, ଏବଂ ରାଧାକୃଷ୍ଣ ଜଗନ୍ନାଥ ପଞ୍ଚତତ୍ଵ ନୃସିଂହଦେବ ପରମ୍ପରା ତୁଳସୀକୁ ଆଶ୍ରୟ କରିକି ଭଜନ କରନ୍ତୁ। ଭଜନ ମାନେ ଭଗବାନଙ୍କର ସେବା କରନ୍ତୁ। କେମିତି ସେବା କରିବେ? ଗୀତାରେ କୃଷ୍ଣ କହିଦେଇଛନ୍ତି ସର୍ବକର୍ମାନି ଅପି ସଦା, ମାନେ ସବୁ କର୍ମକୁ ଚବିଶ ଘଣ୍ଟା କର, କୁର୍ବାନ କରିବେ ମତ ବେପାଶ୍ରେ, ମତେ ଆଶ୍ରୟ କରିକିରି, ମତ ପ୍ରସାଦା, ମତେ ଆଶ୍ରୟ କରିକି ଯଦି ସବୁ କର୍ମ କରିବ ମୋର କୃପା ପାଇବ, ହଁ ମବାପ୍ନତି ଶାଶ୍ୱତ ପଦମବ୍ୟ, ମତେ ପାଇବ, ଭଗବାନ କହୁଛନ୍ତି ମତେ ପାଇଯିବ। ତେଣୁ ଆମର ଏ ଗୀତା ଭାଗବତ ଅଭିନ୍ନ, ହଁ ଗୀତା ଭଗବାନଙ୍କ କଥା ସେଟା ଅଭିନ୍ନ, ଏଟା ଯେତେବେଳେ ଆମେ ଗ୍ରହଣ କରିବା ସେତେବେଳେ ଆମର ଆନନ୍ଦ ହବ। ତ ସେଥିପାଇଁ ମୋର ଅନୁରୋଧ, ନିଜ ଘରେ ଏଭଳି ଆଲେଖ୍ୟ ପ୍ରତିଷ୍ଠା କରନ୍ତୁ। ମୂର୍ତ୍ତି ଯଦି କରି ନ ପାରୁଛନ୍ତି ଏ ଆଲେଖ୍ୟ କରନ୍ତୁ, ଏବଂ ପ୍ରତିମୂର୍ତ୍ତି, ଆଲେଖ୍ୟ ମାନେ ଯେ ବିଗ୍ରହ ପ୍ରତିଷ୍ଠା ହେଇଛି ତାର ପ୍ରତିମୂର୍ତ୍ତି ହେବା ଦରକାର। କାହିଁକି ଆପଣ କେତେବେଳେ ତ ଘରୁ କୌଣଠିକି ଚାଲିଗଲେ, କିନ୍ତୁ ଏଇ ବିଗ୍ରହ ରାଧା ମାଧବ ଅଷ୍ଟରଖୀ ଏଠି ମାୟାପୁର ଧାମରେ ପୂଜିତ ହେଉଛନ୍ତି, ଇସ୍କନ ପ୍ରଧାନ କାର୍ଯ୍ୟାଳୟ ସାରା ବିଶ୍ୱର ଏଇଠି ଶିକ୍ଷା ଦିଆ ହୁଏ କେମିତି ପୂଜା କରତେ ହୁଏ। ତ ଏଇ ବିଗ୍ରହ ସେଠି ପୂଜା ହେଉଛନ୍ତି, ଆପଣ ଘରୁ କେତେବେଳେ ଚାଲି ଯାଇଛନ୍ତି? ସେଠି ଯଦି ପୂଜା ନ ହେଲା, ଭୋଗ ନ ଲାଗିଲା, ଆପଣ ଚାଲି ଯାଇଛନ୍ତି କେତେବେଳେ? ଘରେ ରହିଲେ ପ୍ରତିଦିନ ପୂଜା କରିବେ, ଏଠି ଫୁଲ ଦେବେ, ଟିକିଏ ଭୋଗ ଲଗେଇବେ, ଅନ୍ନ ରାନ୍ଧଣା କରିକି ଭୋଗ ଲଗେଇ ଖାଇବେ, ଯେତେବେଳେ ଅଭ୍ୟାସ ହେଇଯିବ। ଆଉ ଯେତେବେଳେ ରହିଲେନି, କେଉଁଠିକି ଯାଇଛନ୍ତି ପ୍ରୋଗ୍ରାମକୁ, ମାୟାପୁରରେ ଭୋଗ ଲାଗୁଛି, ମାୟାପୁରରେ ଆରତି ହେଉଛି, ଏଇଟା ହେଉଛି ପାର୍ଥକ୍ୟ, ବୁଝିପାରୁଛନ୍ତି? ସେବିତ ବିଗ୍ରହ ଆଲେଖ୍ୟକୁ ନେଇକି ରଖିଲେ ସେଥିପାଇଁ ଭୟ ନାହିଁ। ତେଣୁ ମୋର ଅନୁରୋଧ, ତ ଆପଣମାନେ ଗୃହସ୍ଥ ଆଶ୍ରମ କରନ୍ତୁ, ଯେଉଁ ଆଶ୍ରମରେ ଭଗବାନ ରହିବେ। ଆଶ୍ରମ ମାନେ ଯେଠି ଆଦର୍ଶ ଶ୍ରମ, ମାନେ କର୍ମ ଆଦର୍ଶ ରୂପରେ ହେବ, ଯେଉଁଟା ଆପଣଙ୍କୁ ଦେଖେଇବ ଯେ ନା ମୁଁ ପ୍ରକୃତ କର୍ମ ସମ୍ପାଦନ କରୁଛି, ସେଇ କର୍ମ ଦ୍ୱାରା ମୋର ବନ୍ଧନ ହେବନି, ମୁଁ ଆନନ୍ଦ ଲାଭ କରୁଛି। ଏଇ ଜଳ ଜଗତରେ ଆମେ କର୍ମ କରୁଛେ ଆନନ୍ଦ ପାଉନେ? ବହୁ ପ୍ରକାର ଆମେ କର୍ମ କରୁଛେ, ଆନନ୍ଦ ମିଳୁଛି? କିଛି ଆନନ୍ଦ ନାହିଁ, ସବୁ ସମୟ ସେ କର୍ମରୁ ଆମେ ଦୁଃଖ ପାଉଛେ, କିନ୍ତୁ ଭଗବତ ସେବାରେ ସବୁ ସମୟ ଆନନ୍ଦ। ସେ ଏକ କର୍ମ ଆପଣ ରାନ୍ଧିବେ, ହଁ ଦେଖନ୍ତୁ ଆମେ ବସୁ ରାନ୍ଧୁଛି, ଆନନ୍ଦରେ ରାନ୍ଧୁଛି, ଅନିହା ନାହିଁ। ତ ଜଗମୋହନ ପ୍ରଭୁ ରାନ୍ଧିକି ଯେତେ ଭକ୍ତ ଆସିଲେ ଖାଲି ରାନ୍ଧିକି ପ୍ରସାଦ ଖାଇବି ମୁଁ, ହଁ ଯଦି ତାଙ୍କର କଷ୍ଟ ହେତା ରାନ୍ଧି ଆନନ୍ଦ ପାଉଛନ୍ତି କେମିତି ପ୍ରସାଦ ଖାଇବି? ସେଇଭଳିଆ ଭଗବତ ସେବାରେ କାହିଁକି ନା, ସେ ଜାଣିଛନ୍ତି ଯେ ମୁଁ କୃଷ୍ଣଙ୍କର ଦାସ, ତାଙ୍କର ସେ ହେଉଛି ମୋର ପ୍ରଭୁ, ତାଙ୍କ ମୁଁ ସେବା କରିବି। ଆଉ ଏଇ ବଦ୍ଧ ଜୀବ ମାନେ ଭୁଲି ଯାଇଛନ୍ତି, ତେଣୁ ମୁଁ ରାନ୍ଧିକି ଭୋଗ ଲଗିକି ଯଦି ଟିକେ ପ୍ରସାଦ ଲୋକ କଣାଟିଏ ପାଆନ୍ତି, ତାହେଲେ ତାଙ୍କର ଚେତନା ଗୋଟେ ନା ଗୋଟେ ଦିନ ହେଲେ ବି ମାର୍ଜିତ ହେବ। ସେ ଜାଣିପାରିବେ, ଓ ମୁଁ ଭୁଲି ଯାଇଥିଲି କୃଷ୍ଣଙ୍କୁ, ଏବେ ମୁଁ ବୁଝିପାରିଛି। କାହାରି ପେଟରେ ଯଦି ପ୍ରସାଦ ଟିକେ ପଡ଼ିଥିବ କୌଣସି ନା କୌଣସି ଦିନ, ସତକାରେ ପ୍ରସାଦ ଗୋଟେ ନା ଗୋଟେ ଦିନ ତାକୁ ଉପକାର କରିବ, ସେତେବେଳେ ତାର ମନରେ ଚିନ୍ତା ହବ। ପ୍ରସାଦ ଆଉ ହରିନାମ ଯଦି ଗ୍ରହଣ କରିଥିବେ, ତ ସେଥିପାଇଁ ଗୋଟେ ଦିନ ଆସିକିରି ଯେ ଫେଲ ତା ନୁହେଁ, ସେଟା ସକ୍ସେସ, ସେଟା ରହିଯିବ ଆପଣଙ୍କ ଚିରଜୀବନ ପାଇଁ। ଟଙ୍କା ବ୍ୟାଙ୍କ ବାଲାନ୍ସ କରିବେ କେତେବେଳେ ଖର୍ଚ୍ଚ ହେଇଯିବ, ଜରୁରୀ କାର୍ଯ୍ୟରେ ସବୁ ଟଙ୍କା ବି ଶୂନ୍ୟ ହେଇଯିବ ବ୍ୟାଙ୍କ ବାଲାନ୍ସ, କିନ୍ତୁ ଏଇ ଭକ୍ତି ମୂଲ୍ୟ, ସେଥିପାଇଁ ଏଇ ରାଜବିଦ୍ୟା ଏଇଟା କୌଣସି ଦିନ ନଷ୍ଟ ହବନି। ଆପଣଙ୍କର ବିଦ୍ୟା, ଜଡ ବିଦ୍ୟା ନଷ୍ଟ ହେଇଯିବ, ପଢ଼ିଥିବେ ଯାହା କେତେବେଳେ ପାଗଳ ହେଇଯିବେ, ଆଉ ବିଦ୍ୟା କାମ କରିବନି, କରିବ? କିନ୍ତୁ ଏଇ ରାଜ ବିଦ୍ୟା ପାଗଳ ହେଇଗଲେ ବି କାମ କରିବ, ପାଗଳ ବି ହେଲେ ବି କାମ କରିବ, ସେଟା ଆପଣଙ୍କୁ ଜ୍ଞାନ ଦେବ। ହରେ କୃଷ୍ଣ ମନ୍ତ୍ରଟା, ପ୍ରସାଦଟା ବାହାରିବ ଏକଦିନ, ହୁଏତ ଆମେ ଆପଣ ଜାଣିପାରିବାନି, କିନ୍ତୁ କୌଣସି ଦିନ ସେଟା ତାକୁ ସାର୍ଥକ କରିବ। ତ ସେଥିପାଇଁ ମୋର ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଏଇ ଭକ୍ତି ଯୁଗ ଅନୁଶୀଳନ କରିବା ପାଇଁ, ଶ୍ରେଷ୍ଠ ବିଦ୍ୟାକୁ ଗ୍ରହଣ କରିବା ପାଇଁ। ତ ସେଥିପାଇଁ ଦୃଢ଼ ବ୍ରତ ହୁଅନ୍ତୁ, ଭଗବାନଙ୍କର କୀର୍ତ୍ତନ କରନ୍ତୁ, ଭଗବାନଙ୍କର ନାମ ଜପ କୀର୍ତ୍ତନ କରନ୍ତୁ, ଭଗବାନଙ୍କୁ ପ୍ରଣାମ କରନ୍ତୁ। ମାଙ୍ଗ ଭକ୍ତିଆ, ତାଙ୍କର ଭକ୍ତ ମାନେ ସବୁ ଇନ୍ଦ୍ରିୟ ଦେଇକି ତାଙ୍କ ସେବା କରିବା ପାଇଁ ଆଗେଇ ଆସନ୍ତୁ। ନିତ୍ୟଯୁକ୍ତା ଉପାସତେ, ପ୍ରତିଦିନ ତାଙ୍କୁ ପୁଷ୍ପ ଦିଅନ୍ତୁ, କିଛି ଭୋଗ ଲଗାନ୍ତୁ, ଯାହା ଖାଇବେ ଅଭ୍ୟାସ କରନ୍ତୁ। ପ୍ରତିଦିନ ଯଦି କିଛି କରିପାରୁନାହାନ୍ତି, ଆସ୍ତେ ଆସ୍ତେ ଅଭ୍ୟାସ କରନ୍ତୁ। এটাই মহাত্মার লক্ষণ। আপনার গৃহস্থ না সন্ন্যাসী না ব্রহ্মচারী না ব্রাহ্মণ না ক্ষত্রিয় না শূদ্র সেটা বিচার করবেন না, ছোট পিলা না মূর্খ ধনী গরিব এসব বিচার নুহে। তো সেইভাবে জনে গৃহরে রহিকি বি সে বি মহাত্মা, এইগুলো যেতবে আমি করিবা। সমস্ত হাত উঠান্তু, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে। জয় শ্রী প্রভুপাদ কি, ভগবদ গীতা কি, গৌর প্রেমানন্দে। প্রশ্ন আছে কিছু? ঠিক আছে, জপমালা নেবে অভ্যাস করিবা পাইঁ, হরে কৃষ্ণ মন্ত্র জপ করিবা পাইঁ, গীতা নেবে, এবং আজি কোন সেটা দিয়া হবে ভাগবত। তো আমার বিষ্ণু প্রভু কাহিঁ, বিষ্ণুজি তাঙ্ক পুয়ো কাহিঁ, আজি শিবম কাহিঁ, হ্যাঁ শিবর আজি জানিছিলা না, রহিবা কথা ছিলা।